ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, 2030 ମସିହା ସୁଦ୍ଧା ଦେଶର ବୟନଶିଳ୍ପ ରପ୍ତାନୀକୁ 9 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଗାମୀ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ଓଇଆର୍ସିଙ୍କଠାରେ ଚାଲିଛି ଜନଶୁଣାଣି ଏବଂ ପୁରୀ ରଥଯାତ୍ରା ଓ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ AI କ୍ୟାମେରା ଲଗାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବୟନ ରପ୍ତାନୀକୁ ଆସନ୍ତା 2030 ମସିହା ସୁଦ୍ଧା 9 ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆୟୋଜିତ ଭାରତ ଟ୍ୟାକ୍ସ 2025 କାର୍ଯ୍ୟକ୍ରମରେ ଗତକାଲି ଯୋଗଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତବର୍ଷ ଦେଶର ବୟନ ପୋଷାକ ରପ୍ତାନୀରେ 7% ଅଭିବୃଦ୍ଧି ଘଟିଛି।
आज हम दुनिया के छठे सबसे बड़े टेक्सटाइल और एप्रल्स एक्सपोर्टर है। हमारा टेक्सटाइल निर्यात 3 लाख करोड़ रुपए तक पहुंच चुका है। अब हमारा लक्ष्य है 2030 तक हम इसे 9 लाख करोड़ रुपए तक लेकर जाएंगे।
ହସ୍ତତନ୍ତକୁ ପ୍ରୋତ୍ସାହନ ଦେବା ପାଇଁ ଗତ 10 ବର୍ଷ ମଧ୍ୟରେ 2400ରୁ ଅଧିକ ବ୍ୟବସାୟିକ ମେଳା ଆୟୋଜନ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ସପ୍ତଦଶ ବିଧାନସଭା ଅଧିବେଶନରେ ଆଜି 2025-26 ଆର୍ଥିକ ବର୍ଷ ଲାଗି ବଜେଟ୍ ଉପସ୍ଥାପନ କରାଯିବ। ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦ୍ୱିତୀୟ ଥର ପାଇଁ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ଗତ ଶୁକ୍ରବାର ଦିନ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ 2024-25 ଗୃହରେ ଉପସ୍ଥାପନ କରାଯାଇଛି। ସର୍ଭେ ରିପୋର୍ଟରେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଥିବା କୁହାଯାଇଛି। ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ମୋଟ ଘରୋଇ ଉତ୍ପାଦନ 9.5 ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି, ଯାହାକି ପୂର୍ବ ଆର୍ଥିକ ବର୍ଷ ତୁଳନାରେ 10% ଅଧିକ। ଓଡ଼ିଶାର ମୁଣ୍ଡପିଛା ଆୟ 10.7% ବୃଦ୍ଧି ପାଇଁ 1,82,548 ଟଙ୍କାରେ ପହଞ୍ଚିବା ନେଇ ଆକଳନ କରାଯାଇଛି। ଶ୍ରମଶକ୍ତି ଅଂଶଗ୍ରହଣ କ୍ଷେତ୍ରରେ ସର୍ବଭାରତୀୟ ସ୍ତରଠାରୁ ରାଜ୍ୟ ଅଧିକ ଥିବା ରିପୋର୍ଟରେ ଦର୍ଶାଯାଇଛି। ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ବିଧାନସଭାରେ କହିଛନ୍ତି। ଯେଉଁଠାରେ ମଣ୍ଡିର ବ୍ୟବସ୍ଥା ନାହିଁ, ସେଠାରେ ଖୁବ୍ ଶୀଘ୍ର ମଣ୍ଡି ଖୋଲିବା ପାଇଁ ପଦକ୍ଷେପ ନିଆଯିବ। ଏଥିସହ ଅତିରିକ୍ତ ଉତ୍ପାଦକୁ କିଭଳି ସାଇତି ରଖିବା ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା କରାଯିବ। ରାଜ୍ୟରେ ନୂଆ ଥାନା ଏବଂ ଫାଣ୍ଡି ଖୋଲିବା ପାଇଁ 27 ପ୍ରସ୍ତାବ ସରକାରଙ୍କର ବିଚାରାଧୀନ ଅଛି ବୋଲି ବିଧାନସଭାରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ଆଇନମନ୍ତ୍ରୀ କହିଛନ୍ତି, ନୂଆ ଥାନା ଏବଂ ଫାଣ୍ଡି ଖୋଲିବା ପାଇଁ ସରକାରଙ୍କର ଏକ ନିର୍ଦ୍ଦିଷ୍ଟ ନିୟମ ମାନଦଣ୍ଡ ରହିଛି। ଆବଶ୍ୟକ ଅନୁସାରେ ଆସିଥିବା ପ୍ରସ୍ତାବଗୁଡ଼ିକ ଉପରେ ସରକାର ବିଚାର କରି ବିହିତ ପଦକ୍ଷେପ ନେବେ। ରାଜ୍ୟରେ 66 ଆଇଏଏସ୍ ଏବଂ 69 ଆଇପିଏସ୍ ପଦବୀ ଖାଲି ରହିଛି ବୋଲି ବିଧାନସଭାରେ ବିଧାୟକ ଅରୁଣ ସାହୁଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ରାଜ୍ୟରେ ମୋଟ 248 ଆଇଏଏସ୍ ପଦବୀ ମଧ୍ୟରୁ 182 ଜଣ କାର୍ଯ୍ୟରତ ଅଛନ୍ତି ଏବଂ 22 ଜଣ ଆଇଏଏସ୍ ଅଧିକାରୀ କେନ୍ଦ୍ରୀୟ ଡେପୁଟେସନରେ ଯାଇଛନ୍ତି। ସେହିପରି 195 ଆଇପିଏସ୍ ପଦବୀ ମଧ୍ୟରୁ 69 ପଦବୀ ଖାଲି ପଡ଼ିଛି। 10 ଆଇପିଏସ୍ ଅଧିକାରୀ 5 ବର୍ଷରୁ ଉର୍ଦ୍ଧ୍ୱ ହେବ ଡେପୁଟେସନରେ ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ରାଜ୍ୟ ସରକାର ବିଗତ 8 ମାସ ମଧ୍ୟରେ 50 ଜଣ ସରକାରୀ ଅଧିକାରୀଙ୍କ ବିରୁଦ୍ଧରେ ଆୟ ବହିର୍ଭୂତ ସମ୍ପତ୍ତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ପକ୍ଷରୁ ମାମଲା ରୁଜୁ କରାଯାଇଛି। ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି, ବିଭିନ୍ନ ତଦନ୍ତକାରୀ ସଂସ୍ଥା ଦ୍ୱାରା 170 କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଜବତ କରାଯାଇଛି। 13 ଆୟ ବହିର୍ଭୂତ ମାମଲାରେ ଅଭିଯୁକ୍ତମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ରାଜ୍ୟରେ ମୋଟ 3692 ଭିଜିଲାନ୍ସ ମାମଲା ବିଚାରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ରାଜ୍ୟରେ ଖାଲି ପଡ଼ିଥିବା 5,248 MBBS ଉତ୍ତର ପଦବୀ ପୂରଣ ନିମନ୍ତେ ଲୋକସେବା ଆୟୋଗକୁ ପତ୍ର ଲେଖାଯାଇଛି ବୋଲି ଆଜି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି। 126 ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ନିମନ୍ତେ ଆୟୋଗକୁ ମଧ୍ୟ ସୁପାରିଶ କରାଯାଇଛି। ସବୁ ଜିଲ୍ଲା ସଦର ମହକୁମା ଡାକ୍ତରଖାନାରେ ଡେ କେୟାର ସେଣ୍ଟର ଏବଂ କେମୋଥେରାପି ବ୍ୟବସ୍ଥା କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା 9 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାଟେଲାଇଟ୍ ସେଣ୍ଟର ଖୋଲିବାକୁ ସରକାରଙ୍କ ପ୍ରସ୍ତାବ ରହିଛି। ଏହି ସାଟେଲାଇଟ୍ ସେଣ୍ଟରଗୁଡ଼ିକରେ 10 ଶଯ୍ୟା ସହ 24 ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଗୃହକୁ ସୂଚନା ଦେଇଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ମହାଲିଙ୍ଗ କହିଛନ୍ତି 32 ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରୁ 12 ଆଇସିୟୁ ବ୍ୟବସ୍ଥା ନାହିଁ। ଢେଙ୍କାନାଳ, ଝାରସୁଗୁଡ଼ା, ରାୟଗଡ଼ା, ରାଉରକେଲା ଆଇଜିଏଚ୍ରେ ଆଇସିୟୁ ନିର୍ମାଣାଧୀନ ଚାଲିଛି। ଏପ୍ରିଲ ମାସରୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ସୂଚନା ଦେଇଛନ୍ତି।
ଚଳିତ ବର୍ଷ ଖାଲି ଥିବା 5248 MBBS ଡାକ୍ତର ଚୟନ ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆମ ବିଭାଗର ପତ୍ର ସଂଖ୍ୟା 4579 12/2025 ଲୋକସେବା ଆୟୋଗକୁ ଅନୁରୋଧ କରାଯାଇଛି। ସେହିପରି ଆମେ ସ୍ପେଶାଲିଷ୍ଟ ଡକ୍ଟର ପାଇଁ ମଧ୍ୟ ଆମେ ରିକ୍ୱେସନ୍ ଦେଇଛୁ ଏବଂ ପାରାମେଡ଼ିକାଲ ଷ୍ଟାଫ୍ର ମଧ୍ୟ ଅଭାବ ଅଛି, ତାକୁ ମଧ୍ୟ OSSC ଥ୍ରୁରେ ପୂରଣ କରିବା ପାଇଁ ଆମ ତରଫରୁ ବିଭାଗ ତରଫରୁ ଦିଆହେଇଛି।
ଉନ୍ନୟନ କମିଶନର ଅନୁପ ଗର୍ଗଙ୍କ ଅଧ୍ୟକ୍ଷତାରେ ସୁଭଦ୍ରା ଯୋଜନା ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ ଶ୍ରୀମତୀ ଗର୍ଗ ସମସ୍ତ ଜିଲ୍ଲାରେ ସୁଭଦ୍ରା ଯୋଜନାର କ୍ଷେତ୍ରୀୟ ତଦନ୍ତ ପ୍ରକ୍ରିୟାକୁ ଆସନ୍ତା 23 ସୁଦ୍ଧା ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯୋଜନାରେ ହିତାଧିକାରୀଙ୍କ EKYC ପ୍ରକ୍ରିୟା ଶେଷ କରିବା ଏବଂ DBT ପାଇଁ ସଚେତନ କରିବାକୁ ଶ୍ରୀମତୀ ଗର୍ଗ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ଆସନ୍ତା March 8 ସୁଭଦ୍ରା ସହାୟତା ରାଶିର ଦ୍ୱିତୀୟ କିସ୍ତି ପ୍ରଦାନ କରିବେ। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ OERC 2025-26 ଆର୍ଥିକ ବର୍ଷ ନିମନ୍ତେ ବିଦ୍ୟୁତ୍ ଦର ନିର୍ଦ୍ଧାରଣ ଲାଗି ଆଜିଠାରୁ ବିଦ୍ୟୁତ୍ ବିତରଣ କମ୍ପାନୀଗୁଡ଼ିକର ପ୍ରସ୍ତାବ ଉପରେ ଜନଶୁଣାଣି ଆରମ୍ଭ ହୋଇଛି। ସୂଚନା ଅନୁସାରେ ଆଗାମୀ ଆର୍ଥିକ ବର୍ଷରେ ବିଦ୍ୟୁତ୍ ଶୁଳ୍କ ୟୁନିଟ୍ ପିଛା ଦର 54 ବଢ଼ାଇବା ପାଇଁ ଗ୍ରେଡ୍କୋ ପକ୍ଷରୁ OERCଙ୍କ ନିକଟରେ ପ୍ରସ୍ତାବ ରଖାଯାଇଛି। ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ଚାଲିଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଆଜି ବନ୍ଦ ରହିଛି। ସେହିଭଳି ଆସନ୍ତା 24 ଦିନ ମଧ୍ୟ ଅଭିଯୋଗ ଶୁଣାଣି ବନ୍ଦ ରହିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତିରେ କୁହାଯାଇଛି। ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ପ୍ରବଳ ଜନସମାଗମ, ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣକୁ ନଜରରେ ରଖି AI କ୍ୟାମେରା ଲଗାଯିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଉନ୍ନତ ଜ୍ଞାନକୌଶଳ ସମ୍ପନ୍ନ AI କ୍ୟାମେରା ବ୍ୟବହାର କରାଯିବ। ପୁରୀ ସହରର ପ୍ରମୁଖ ସ୍ଥାନ, ଛୋଟ ଛୋଟ ଗଳି ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡ଼ିକରେ ଏହି କ୍ୟାମେରା ଲଗାଯିବ। ରଥଯାତ୍ରାକୁ ଶୃଙ୍ଖଳିତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିକୁ ଦୃଷ୍ଟିରେ ରଖି ପୁଲିସ୍ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିବା ପୁରୀ ଆରକ୍ଷୀ ଅଧୀକ୍ଷକ ବିନୀତ ଅଗ୍ରୱାଲ କହିଛନ୍ତି।
AI କ୍ୟାମେରା ଗୋଟେ ଫୋର୍ସ ମଲ୍ଟିପ୍ଲାୟର ଅଛି ନିଶ୍ଚିତ ରୂପସେ, ଆମର ସେଇଟା ପାଇଁ ବି ପ୍ରସ୍ତୁତି ଆମର ଚାଲୁଛି। ଯେଉଁ କ୍ରାଉଡ୍ କଣ୍ଟ୍ରୋଲ ମ୍ୟାନେଜମେଣ୍ଟ ପାର୍ଟ କୁହନ୍ତୁ କି ଟ୍ରାଫିକ୍ ମ୍ୟାନେଜମେଣ୍ଟ ପାର୍ଟ କୁହନ୍ତୁ, ସେଟାକୁ ଆମକୁ ରେଗୁଲେଟ୍ କରିବା ପାଇଁ ବହୁତ ବହୁତ ସାହାଯ୍ୟ କରେ, ତ ତାର ପାଇଁ ବି ଆମର ପ୍ରସ୍ତୁତି ଚାଲିଛି। ପୁରା ଆମେ ଆଶାବାଦୀ ଅଛୁ କି ସେଟା ମାନେ ଏ ବର୍ଷର ରଥଯାତ୍ରାରେ ଆମେ ତାକୁ ଇମ୍ପ୍ଲିମେଣ୍ଟ କରିବୁ। ମୁଖ୍ୟ ରୂପରେ ଆପଣ ରଥଯାତ୍ରାରେ ଆମର ଯେମିତି ଟ୍ରାଫିକ୍ ନିୟନ୍ତ୍ରଣ ହଉ, ପୁରୀକୁ ଏଣ୍ଟର କରିବା ପାଇଁ ଯେଉଁ ବିଭିନ୍ନ ଏଣ୍ଟ୍ରି ପଏଣ୍ଟସ୍ ଅଛି, ତାର ସାଙ୍ଗରେ ଯେଉଁ ମେନ୍ ଆମର କ୍ରାଉଡ୍ ଯେଉଁ ବଡ଼ଦାଣ୍ଡ ଉପରେ ଯେଉଁ ରହୁଛି, ସେସବୁ ମୁଖ୍ୟ ଲୋକେସନ୍ ଯେଉଁଠି ଯେଉଁଠି ଲୋକଙ୍କର ସମାଗମ ରହିବ ସେସବୁ ଜାଗାରେ ଆମେ ଚେଷ୍ଟା କରୁଛୁ, ସର୍ଭେରେ ଆମେ ତାକୁ ଇନକ୍ଲୁଡ଼ କରୁଛୁ।
କୋରାପୁଟ ଜିଲ୍ଲା ଜୟପୁର ନିକଟସ୍ଥ ବ୍ରାହ୍ମଣୀ ଗାଁ ନିକଟରେ ଏକ ଅଟୋରିକ୍ସା ଏବଂ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ 2 ମୃତ୍ୟୁ ଘଟିଛି ଏବଂ 10 ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଜୟପୁର ସଦର ମହକୁମା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ରାଜ୍ୟର ସମସ୍ତ ଜିଲ୍ଲାରେ ଆଜି ଜନ ଅଭିଯୋଗ ଶୁଣାଣି ଚାଲିଛି। ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ବ୍ଲକ କାର୍ଯ୍ୟାଳୟଠାରେ ଯୁଗ୍ମ ଅଭିଯୋଗ ଶୁଣାଣିରେ ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ 68 ଅଭିଯୋଗର ସମାଧାନ କରାଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାରୁଲ ପାଟୱାରୀ, ଆରକ୍ଷୀ ଅଧୀକ୍ଷକ ସ୍ୱାତି ଏସ୍ କୁମାର ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। 2030 ସୁଦ୍ଧା ଦେଶର ବୟନଶିଳ୍ପ ରପ୍ତାନୀକୁ 9 କୋଟି ଟଙ୍କାକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ଲକ୍ଷ୍ୟ କହିଲେ ପ୍ରଧାନମନ୍ତ୍ରୀ। ଆଗାମୀ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ। ଆଗାମୀ ଆର୍ଥିକ ବର୍ଷରେ ବିଦ୍ୟୁତର ନିର୍ଦ୍ଧାରଣ ଲାଗି ଓଇଆର୍ସିଙ୍କଠାରେ ଚାଲିଛି ଜନଶୁଣାଣି ଏବଂ ପୁରୀ ରଥଯାତ୍ରା ଓ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ଏଆଇ କ୍ୟାମେରା ଲଗାଯିବ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45 ମିନିଟ୍‌ରେ। ନମସ୍କାର।